ମହାମାନବ ପାଇଁ ପ୍ରସ୍ତୁତି ପ୍ରାବନ୍ଧିକ ବିଶିଷ୍ଟ ଲେଖକ ପ୍ରସନ୍ନ କୁମାର ମିଶ୍ର ଜୟଦେବଙ୍କ କାଳଜୟୀ କୃତି ଗୀତଗୋବିନ୍ଦର ଦଶ ଅବତାର ସ୍ତୋତ୍ର ଏକ ଅପୂର୍ବ ଅଙ୍ଗ ସାତ ସମୁଦ୍ରର ଜଳରାଶି ସମଗ୍ର ପୃଥିବୀକୁ ପ୍ଲାବିତ କରିଥିବା ସମୟରେ ପ୍ରଭୁ ମୀନ ରୂପ ନେଇ ଚାରୋଟି ବେଦକୁ ପ୍ରଳୟ ମଧ୍ୟରୁ ଉଦ୍ଧାର କରିଥିବା ବର୍ଣ୍ଣନା କରି ଜୟଦେବ ଈଶ୍ୱରଙ୍କର ଜୟଗାନ କରିଛନ୍ତି ଏହି ପଂକ୍ତି ମାଧ୍ୟମରେ ପ୍ରଳୟ ପ୍ରୟୁଧି ଜଳେ ଧୃତବାନ ଶିବେଦମ୍ ବିହିତ ପହିତ୍ର ଚରିତ୍ରମ ମଖେଦମ୍ କେଶବ ଧୃତ ମୀନ ଶରୀର ଜୟ ଜଗଦୀଶ ହରେ। ପୃଥିବୀରେ ଜୀବଜଗତର ଉତ୍କ୍ରାନ୍ତି ବା କ୍ରମବିକାଶ ଏହି ଦଶାବତାର ସ୍ତୋତ୍ରରେ ଅତ୍ୟନ୍ତ ମନୋରମ ଭାବରେ ବର୍ଣ୍ଣନା କରାଯାଇଛି। ମାନବର ଆବିର୍ଭାବ ପରେ ପ୍ରାଣୀଙ୍କ କ୍ରମବିକାଶ ପ୍ରକ୍ରିୟା ସମାପ୍ତ ହୋଇଛି କି? ଏହି ପ୍ରଶ୍ନର ଉତ୍ତର ଶ୍ରୀ ଅରବିନ୍ଦଙ୍କ ଅବିଚ୍ଛେଦ୍ୟ ଯୋଗରେ ଥିବା ମନେହୁଏ। ଶ୍ରୀ ଅରବିନ୍ଦ ଅତି ମାନବ ବା ମହାପୁରୁଷଙ୍କ ସୃଷ୍ଟି ସମ୍ପର୍କରେ ସୂଚନା ଦେଇଛନ୍ତି। ଅତି ମାନବଙ୍କ ବୈଶିଷ୍ଟ୍ୟ ହେଲା ଶାଶ୍ୱତ ଜାଗ୍ରତ କୁଣ୍ଡଳିନୀ ଏବଂ ତୃତୀୟ ନୟନ। ଏହି ଅତି ମାନବ ତତ୍କ୍ଷଣାତ୍ ମହାକାଶରେ ବିଚରଣ କରିବାର ସାମର୍ଥ୍ୟ ହାସଲ କରିବେ, ଦୀର୍ଘଦିନ ଧରି ନିଦ୍ରା ପରିହାର କରି ରହିପାରିବେ, ଟେଲିପାଥି ବ୍ୟବହାର ଦ୍ୱାରା ଭାବନା ଆଦାନ ପ୍ରଦାନ କରିପାରିବେ, ଅତି ମାନବ କାହାକୁ ଆକ୍ରମଣ କରିବେ ନାହିଁ ବା ଆଧିପତ୍ୟ ବିସ୍ତାର କରିବେ ନାହିଁ। ଅତି ମାନବ ବିଶ୍ୱ ଶାନ୍ତି ଲକ୍ଷ୍ୟରେ ପହଞ୍ଚିବା ପାଇଁ ମାନବିକତାକୁ ପ୍ରେରିତ କରିବେ, ଅବିଚ୍ଛେଦ୍ୟ ଯୋଗ ମାଧ୍ୟମରେ ଜୀବନକୁ ଦିବ୍ୟ ଜୀବନରେ ପରିଣତ କରିବା ତାଙ୍କର ପ୍ରୟାସ ଥିଲା। ମାନବ ଜୀବଜଗତର କ୍ରମବିକାଶ ପ୍ରକ୍ରିୟାର ପରିସମାପ୍ତି ଭାବରେ ଅରବିନ୍ଦ ଗ୍ରହଣ କରିନଥିଲେ, ବରଂ ମାନବକୁ ଅତିମାନବ ସ୍ତରରେ ବିକଶିତ ହେବାର ପୂର୍ବ ପ୍ରସ୍ତୁତି ସ୍ଥିତି ଭାବରେ ଗ୍ରହଣ କରିଥିଲେ। ଆମେରିକାର ଅନ୍ୟତମ ଉଦ୍ଭାବକ ଏବଂ ଲେଖକ ରେମଣ୍ଡ କୋଜୱେଲ୍ ମାନବ ଜାତିର ଭବିଷ୍ୟତ ଏବଂ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ତାଙ୍କର ମତ ହେଲା, ଚଳିତ ଶତାବ୍ଦୀର ମଧ୍ୟଭାଗରେ କୃତ୍ରିମ ବୁଦ୍ଧିମତା ମନୁଷ୍ୟ ବୁଦ୍ଧି ଅପେକ୍ଷା ଅନେକ ଗୁଣରେ ଅଧିକ ପ୍ରଭାବଶାଳୀ ହେବ। ଇଣ୍ଟରନେଟ୍ର ଆକାର ଏବଂ ବ୍ୟବହାରରେ ବହୁଗୁଣ ବୃଦ୍ଧି ହେବ। ଅଧିକାଂଶ ମନୁଷ୍ୟ ରୂପାନ୍ତରିତ ହୋଇ ସାଇବର୍ ହୋଇଯିବେ ଏବଂ ଅମରତ୍ୱ ପ୍ରାପ୍ତ ହେବେ। ସେମାନେ ଏକ ନୂତନ ଏବଂ ଉନ୍ନତ ଜାତିର ସୃଜନ କରିବେ। ସେମାନେ ଟ୍ରାନ୍ସ ହ୍ୟୁମାନ୍ସ ବା ମହାମାନବ ଭାବରେ ପରିଚିତ ହେବେ। ଏହି ସଂକ୍ଷିପ୍ତ ଆଲୋଚନା ଜୀବଜଗତର ଅବ୍ୟାହତ କ୍ରମବିକାଶ ପ୍ରକ୍ରିୟା ସମ୍ପର୍କରେ ସ୍ୱଳ୍ପ ସୂଚନା ଦିଏ। ଏହା ସ୍ପଷ୍ଟ ଯେ ମାନବର ଅନ୍ତର୍ନିହିତ ଧୀଶକ୍ତିର ଅପୂର୍ବ ସମ୍ଭାବନା ରହିଛି। ପ୍ରତ୍ୟେକ ମାନବ ମହାମାନବ ହେବା ପାଇଁ ଯୋଗ୍ୟ। ଏହି ସମ୍ଭାବନା ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ଆଲୋଚିତ ହୋଇଛି। ଆତ୍ମଜ୍ଞାନ ଉପଲବ୍ଧି ପାଇଁ ଦୈବୀ ସମ୍ପତ୍ତିର ଅଧିକାରୀ ହେବା ଆବଶ୍ୟକ। ଗୀତାରେ 26 କୋଟି ଦୈବୀ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ ଅଛି, ଯଥା ନିର୍ଭୟତା, ପବିତ୍ର ହୃଦୟ, ଯୋଗ ଏବଂ ଜ୍ଞାନ ଆହରଣରେ ବ୍ୟବସ୍ଥିତ ମାନସ, ଦାନଶୀଳତା, ସ୍ୱାଧ୍ୟାୟ, ଆତ୍ମସଂଯମ, ବାସନା ବିଜୟ, ଯଜ୍ଞ, ସ୍ପଷ୍ଟବାଦିତା, ଅହିଂସା, ସତ୍ୟ, ଅକ୍ରୋଧ, ପରିତ୍ୟାଗ ଭାବ, ଶାନ୍ତ ଭାବ, ନିଷ୍କପଟତା, ଦୟା, ଲୋଲୁପ ଦୃଷ୍ଟି ରହିତ, ମୃଦୁଭାବ, ନମ୍ରତା, ଚପଳତା ରହିତ, ତେଜ, କ୍ଷମା, ଧୈର୍ଯ୍ୟ, ଶୌଚ ବା ପବିତ୍ରତା, ଘୃଣାରହିତ ଏବଂ ଅତିଦର୍ପରହିତ। ଏହି ସମ୍ପତ୍ତିଗୁଡ଼ିକ ବିରଳ ଈଶ୍ୱର କୃପାର ସମାହାର। ଈଶ୍ୱର ଏହି ସମ୍ପଦମାନଙ୍କର ଅସରନ୍ତି ଉଚ୍ଚ ବ୍ରହ୍ମତ୍ୱ ଲାଭ ପାଇଁ ଏହା ମନୁଷ୍ୟର ସମ୍ପଦ। ଅତିମାନବ ସ୍ତର ପ୍ରାପ୍ତି ପାଇଁ ପ୍ରଥମେ ମାନବ ନିଜକୁ ପ୍ରସ୍ତୁତ କରିବାକୁ ହେବ। ଉନ୍ନତ ସମାଜରେ ଉଚ୍ଚ ମୂଲ୍ୟବୋଧ ପ୍ରାପ୍ତି ପାଇଁ ସଚେତନତା ଥାଏ। ବିଭିନ୍ନ ଅନୁଷ୍ଠାନ ଏ ଦିଗରେ ଯତ୍ନବାନ ହୋଇଥାନ୍ତି। ପରିବାରରେ ଶୈଶବାବସ୍ଥା ଶୃଙ୍ଖଳିତ ହୋଇଥାଏ। ବିଦ୍ୟାଳୟ ଶିକ୍ଷାରେ ଉଚ୍ଚ ମୂଲ୍ୟବୋଧ ସମ୍ପର୍କରେ ଅଧିକ ଜ୍ଞାନପ୍ରାପ୍ତ ହୋଇଥାଏ। ସାମାଜିକ ଶୃଙ୍ଖଳା ସାମୂହିକ ଆଚାର ଏଥିପାଇଁ ପ୍ରୟାସ ସଙ୍ଗେ ସଙ୍ଗେ ଆନୁଷଙ୍ଗିକ ସହାୟତା ମଧ୍ୟ ଆବଶ୍ୟକ। ମାନବର ସର୍ବାଙ୍ଗୀନ ଉନ୍ନତି ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ। ଯେଉଁ ସମାଜରେ ଉଚ୍ଚ ମୂଲ୍ୟବୋଧ ବିକଶିତ ହୋଇଥାଏ ଏବଂ ସାମାଜିକ ଆଚାର ବ୍ୟବହାର ମାର୍ଜିତ ହୋଇ ସମସ୍ତ ନାଗରିକଙ୍କୁ ଉଦ୍ବୁଦ୍ଧ କରିଥାଏ, ସେହି ସମାଜରେ ସାତ୍ୱିକ ଗୁଣମାନଙ୍କର ଆହରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ। ସମାଜରେ ବିଭିନ୍ନ ଅନୁଷ୍ଠାନ ଏ ଦିଗରେ ଯତ୍ନବାନ ହୋଇଥାନ୍ତି। ପରିବାରରେ ଶୈଶବାବସ୍ଥା ଶୃଙ୍ଖଳିତ ହୋଇଥାଏ। ଗୁରୁଜନମାନଙ୍କ ପ୍ରତି ଆଦର ଓ ସମ୍ମାନ ଭାବ ଉଦ୍ରେକ ହୁଏ। ସତ୍ୟତା, ନିର୍ଭୀକତା, ସ୍ପଷ୍ଟବାଦିତା, ଆତ୍ମସଂଯମ, ନମ୍ରତା, ସ୍ୱାଧ୍ୟାୟ ଇତ୍ୟାଦି ଗୁଣ ଶିଶୁ ମାନସରେ ରୋପିତ ହୋଇଥାଏ। ପ୍ରତ୍ୟେକ ଉନ୍ନତ ସମାଜରେ ଉଚ୍ଚ ପରମ୍ପରା ସାମାଜିକ ବ୍ୟବହାରକୁ ପ୍ରଭାବିତ ଓ ନିୟନ୍ତ୍ରିତ କରିଥାଏ। ଅନେକ ପରମ୍ପରା ଶହ ଶହ ବର୍ଷ ଧରି ଶକ୍ତିଶାଳୀ ହୋଇ ରହିଥାଏ, କିନ୍ତୁ ଅନେକ ସମାଜ ବିଶୃଙ୍ଖଳା ପ୍ରବଣ ହେବା ଦ୍ୱାରା ପୁରାତନ ପରମ୍ପରାଗୁଡ଼ିକ ମଳିନ ହୋଇଯାଆନ୍ତି। ଏହି ପରିସ୍ଥିତିରେ ମୂଲ୍ୟବୋଧ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଥାଏ। ଯୁବାପିଢ଼ିଙ୍କ ଗୁଣାତ୍ମକ ଶିକ୍ଷା ଆହରଣ ପ୍ରକ୍ରିୟା ବ୍ୟାହତ ହୁଏ। କୁମ୍ଭମେଳାରେ ଲକ୍ଷ ଲକ୍ଷ ଭକ୍ତ ପାବନ ଗଙ୍ଗା ସ୍ନାନ ପାଇଁ ଦେଶର କୋଣ ଅନୁକୋଣରୁ ଏକତ୍ରିତ ହୋଇ ଆମର ପ୍ରାଚୀନ ପରମ୍ପରା, ଧର୍ମ ଏବଂ ବିଶ୍ୱାସ ପ୍ରଦର୍ଶନ କରିଥାନ୍ତି। କିନ୍ତୁ ଗଙ୍ଗା ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପ୍ରୟାସ ଅତି ଅଧିକ ସକାରାତ୍ମକ ସମ୍ପୃକ୍ତି ଆବଶ୍ୟକ ହୁଏ। ସୁସ୍ଥ ପରମ୍ପରା ପାଳନ କରି ଆମ ସମାଜ ସମୃଦ୍ଧ ହୋଇଛି। ବ୍ୟକ୍ତିଗତ ସ୍ତରରେ ଆମେମାନେ ଅନେକ ସୁଫଳ ଉପଭୋଗ କରିଛେ, କିନ୍ତୁ ଯେଉଁ ପରମ୍ପରାଗୁଡ଼ିକର ଉଲ୍ଲଂଘନ ହେଉଛି ସେମାନଙ୍କର ପୁନର୍ବିନ୍ୟାସ ପାଇଁ ଆମେ ଯତ୍ନବାନ ହେବା ଆବଶ୍ୟକ। ଦୁଇଟି ଦେଶର କେତୋଟି ପରମ୍ପରା ଆଚାର ବ୍ୟବହାର ସମ୍ପର୍କରେ ସ୍ୱଳ୍ପ ସୂଚନା ଦେଇ ଏଭଳି ମାନସିକତା ଅବଲମ୍ବନ ଦ୍ୱାରା ସେହି ଦୁଇଟି ସମାଜ କିଭଳି ଅଭିବୃଦ୍ଧି କରିପାରିଛନ୍ତି ତାହାର ସଙ୍କେତ ଦେବା ଏଠାରେ ପ୍ରାସଙ୍ଗିକ ବୋଧ ହୁଏ। ଫ୍ରାନ୍ସରେ ପୁଷ୍ପ ଉପହାର ଦେଲାବେଳେ କେତୋଟି ବିଷୟ ପ୍ରତି ଧ୍ୟାନ ଦିଆଯାଇଥାଏ। କ୍ରିସେନ୍ଥମ୍ ବା ସେବତୀ ଫୁଲ କବରରେ ସଜା ହେଉଥିବାରୁ ଉପହାର ପାଇଁ ଏହା ବ୍ୟବହାର କରାଯାଏ ନାହିଁ। ନାଲି କାର୍ନେସନ୍ ଫୁଲ ଅସୁହା ଭାବ ସୂଚାଉଥିବା ଯୋଗୁଁ ଏହା ମଧ୍ୟ ଉପହାର ଦିଆଯାଇନଥାଏ। ସାଧାରଣ ଉପହାର ପାଇଁ ନାଲି ଗୋଲାପ ବ୍ୟବହାର ହୁଏ ନାହିଁ, କାରଣ ଏହା ପ୍ରେମର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ଧଳା ଗୋଲାପ ବିବାହରେ ବ୍ୟବହାର ହୋଇଥାଏ, ତେଣୁ ଏହା ଉପହାର ଭାବରେ ବ୍ୟବହୃତ ହୁଏ ନାହିଁ। ଉପହାର ପାଇଁ ଗୋଲାପୀ ଗୋଲାପ ପସନ୍ଦ କରାଯାଏ। ଉପହାର ପାଇଁ ଯୋଡ଼ା ସଂଖ୍ୟାରେ ଫୁଲ ଦିଆଯାଇନଥାଏ। ଏହି ପରମ୍ପରାର ମାନବ ସମାଜରେ ଶୃଙ୍ଖଳା ବୃଦ୍ଧି କରେ, ଆଚରଣକୁ ସଂଯତ କରେ, ମୂଲ୍ୟବୋଧ ବୃଦ୍ଧି କରେ। ସେମିତି ନେଦରଲ୍ୟାଣ୍ଡରେ ଡଚ୍ ଜାତି ବା ଓଲନ୍ଦାଜମାନେ ଶୃଙ୍ଖଳାପ୍ରିୟ, ରକ୍ଷଣଶୀଳ, ମିତବ୍ୟୟୀ, ପରିଶ୍ରମୀ ଏବଂ ସଂଗଠିତ। ସେମାନେ ନିଜ କୃତିତ୍ୱ ବା ସମ୍ପଦ ପ୍ରଦର୍ଶନ ପାଇଁ ଆଗ୍ରହୀ ନୁହନ୍ତି, ସମାଜରେ ଆର୍ଥିକ ବୈଷମ୍ୟତାକୁ ବିରୋଧ କରନ୍ତି, ଫଳରେ ସରକାର ସାମାଜିକ ସୁରକ୍ଷା କ୍ଷେତ୍ରରେ ସେଠାରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି। ବ୍ୟକ୍ତିଗତ ପ୍ରସଙ୍ଗ ବା ବ୍ୟାପାର ସମ୍ବନ୍ଧରେ ବନ୍ଧୁମାନଙ୍କ ସହିତ ମଧ୍ୟ ଆଲୋଚନା ସେମାନେ କରନ୍ତି ନାହିଁ। ଗୃହରେ ସତ୍କାରିଣୀ ଖାଇବା ଆରମ୍ଭ କଲେ ଯାଇ ଆମନ୍ତ୍ରିତ ବ୍ୟକ୍ତିମାନେ ଖାଇବା ଆରମ୍ଭ କରନ୍ତି। ଥାଳିରେ ଖାଦ୍ୟ ଛାଡ଼ିବା ଆଦୌ ଗ୍ରହଣୀୟ ହୋଇନଥାଏ। ଡଚ୍ ଆଚରଣର ଅନ୍ୟତମ ବୈଶିଷ୍ଟ୍ୟ ହେଲା ସେମାନଙ୍କର ସ୍ପଷ୍ଟବାଦିତା। ଯେଉଁ କାମ କରିହେବନି ସେମାନେ ତାହା ସ୍ପଷ୍ଟ ଭାବରେ ନା କହିଦେଇଥାନ୍ତି। ଯେଉଁମାନେ ଆମେ ଚେଷ୍ଟା କରିବା, ଭାବିବା ଇତ୍ୟାଦି କୁହନ୍ତି ତାହାକୁ ସେମାନେ ପସନ୍ଦ କରିନଥାନ୍ତି। ପକେଟରେ ହାତ ପୁରାଇ ଅନ୍ୟ ହାତରେ କରମର୍ଦ୍ଦନ କରିବା ଅଶୋଭନୀୟ ବ୍ୟବହାର ଭାବରେ ପରିଗଣିତ ହୋଇଥାଏ। ମିଟିଂମାନଙ୍କରେ ଅନୌପଚାରିକତା, ଅପ୍ରାସଙ୍ଗିକ ବାର୍ତ୍ତାଳାପ ମଧ୍ୟ ପସନ୍ଦ କରାଯାଏ ନାହିଁ। ବିଷୟବସ୍ତୁ ସମ୍ପର୍କରେ କେବଳ ଆଲୋଚନା ପ୍ରତି ଗୁରୁତ୍ୱ ଦିଆଯାଇଥାଏ। ପରସ୍ପରଠାରୁ ଦୂରତା ରଖି ବସିବା, ଠିଆ ହେବା ଗ୍ରହଣୀୟ ଆଚରଣ। ନିଜର ଧନ ସମ୍ପତ୍ତି, ଆୟ ଇତ୍ୟାଦି ବଖାଣି ଡଚ୍ଙ୍କୁ ପ୍ରଭାବିତ କରିହୁଏ ନାହିଁ। ଏହି ପରମ୍ପରା ବଜାୟ ରଖି ନେଦରଲ୍ୟାଣ୍ଡ ଉପକୃତ ହୋଇଛି, ସମାଜ ମଧ୍ୟ ସମୃଦ୍ଧ ହୋଇଛି। ଆମ ଦେଶରେ ସାମାଜିକ ଶୃଙ୍ଖଳାର ଅଭିବୃଦ୍ଧି ନିତ୍ୟାନ୍ତ ଆବଶ୍ୟକ। ପ୍ରାଚୀନ ଉଚ୍ଚ ପରମ୍ପରାମାନଙ୍କରେ ପୁନର୍ବିନ୍ୟାସ ସମାଜର ଉନ୍ନତିରେ ସହାୟକ ହେବ। ଶୃଙ୍ଖଳା ଆମ ଦେଶର ଅନୁଷ୍ଠାନମାନଙ୍କୁ ଅଧିକ ପ୍ରଭାବଶାଳୀ କରିବ। ମିଡ଼ିଆ ଉପରେ ମଧ୍ୟ ଏହାର ସୁପ୍ରଭାବ ଅନୁଭୂତ ହେବ। ଏପରି ପରିସ୍ଥିତିରେ ଶାଳୀନତା, ସ୍ପଷ୍ଟବାଦିତା, କର୍ମନିପୁଣତା ଅଧିକ ଗ୍ରହଣୀୟ ହେବ। ଏହି ପ୍ରବାହ ଅବ୍ୟାହତ ରହିଲେ ଭଗବତ ଗୀତାର 26 କୋଟି ଦୈବୀ ସମ୍ପଦର ପ୍ରାସଙ୍ଗିକତା କ୍ରମଶଃ ଅଧିକ ବ୍ୟକ୍ତିଙ୍କ ପାଇଁ ବୋଧଗମ୍ୟ ହେବ। ଆସୁରିକ ଶକ୍ତି ପ୍ରଶମିତ ହେବ। ଏହି ପରିବେଶରେ ମାନବର ମହାମାନବତ୍ୱ ପ୍ରାପ୍ତି ପ୍ରୟାସ ଏବଂ ଏ ଦିଗରେ ଯାତ୍ରା ସଫଳ ହେବ।